आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସାମାଜିକ ପରିବର୍ତ୍ତନକୁ ଗ୍ରହଣ କରିବା ସହିତ ସମାଜ ଓ ରାଷ୍ଟ୍ରର ମଙ୍ଗଳ ପାଇଁ ଜ୍ଞାନ ଆହରଣ କରିବା ଉପରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି। 77ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଓ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ପଶ୍ଚିମବଙ୍ଗ ପୁଲିସର ଏଫ୍ଆଇଆର୍କୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ଇରାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ପାଇଁ ଆଜି ଅନୁଷ୍ଠିତ ହେବ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଏବଂ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ଭାରତର ଲକ୍ଷ୍ୟ ସେନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶିକ୍ଷା କେବଳ ଜୀବିକାର ଏକ ମାଧ୍ୟମ ନୁହେଁ, ବରଂ ଏହା ସମାଜ ଓ ରାଷ୍ଟ୍ରର ସେବା କରିବାର ଏକ ମାଧ୍ୟମ। ଅମୃତସରର ଗୁରୁନାନକ ଦେବ ବିଶ୍ୱବିଦ୍ୟାଳୟର 50ତମ ସମାବର୍ତ୍ତନ ସମାରୋହକୁ ଆଜି ସମ୍ବୋଧନ କରି ରାଷ୍ଟ୍ରପତି ବିକାଶ ଧାରାରେ ପଛରେ ପଡ଼ିଥିବା ଲୋକଙ୍କୁ ସହଯୋଗ ପ୍ରଦାନ ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଛାତ୍ରଛାତ୍ରୀଙ୍କୁ କେତେକ ଗୁଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାର ଆବଶ୍ୟକତା ନେଇ ଗୁରୁତ୍ୱ ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ଶିଖିବାର ନିରନ୍ତର ଇଚ୍ଛା, ନୈତିକ ମୂଲ୍ୟବୋଧ, ସଚ୍ଚୋଟତା, ଦୃଢ଼ତା। ପରିବର୍ତ୍ତନକୁ ଗ୍ରହଣ କରିବା ସହିତ କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ, ବରଂ ସମାଜ ଏବଂ ରାଷ୍ଟ୍ରର ମଙ୍ଗଳ ପାଇଁ ଶିକ୍ଷା କରିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି।
ଭାରତ କା ଭବିଷ୍ୟ ଏସେ ଯୁବା ଉପର ନିର୍ଭର ହେ ଯୋ ବୈଜ୍ଞାନିକ ସଜ ରଖନେ ବାଲେ ହ ଜିମେଦାରୀ ସେ କାର୍ଯ୍ୟ କର ରହେ ଔର ନିସ୍ୱାର୍ଥ ଭାବ ସେ ସେବା କର ରହେ ହୋଙ୍ଗେ। ଏସେ ସଭି ଯୁବାଓ ସେ ଅନୁରୋଧ ହେ କି ଆପ ଜୋ ଭି କାର୍ଯ୍ୟ ଚୁନେ ଏ ସୁନିଶ୍ଚିତ କରେ କି ଆପକା ଯୋଗଦାନ ରାଷ୍ଟ୍ର କୋ ସୁଦୃଢ ବନାଏଗା ଔର ମାନବୀୟ ମୂଲ୍ୟ କୋ ମଜବୁତ କରେଗା।
ମହିଳାମାନଙ୍କୁ ସମାଜରେ ସମାନ ଅଧିକାର ଦିଆଯିବା ସଂକ୍ରାନ୍ତ ଗୁରୁନାନକ ଦେବଜୀଙ୍କ ଶିକ୍ଷାକୁ ଅନୁସରଣ କରିଥିବାରୁ ବିଶ୍ୱବିଦ୍ୟାଳୟକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇସ୍ ସାଣ୍ଡୋସ୍ ଡାକୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଉନ୍ ଡେର୍ ଲେନ୍ ଆସନ୍ତା 26 ତାରିଖରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେବାକୁ ଥିବା 77ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଉଭୟ ନେତା ଆସନ୍ତା 25 ତାରିଖରୁ 3-ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେମାନେ 27 ତାରିଖରେ 16ତମ ଭାରତ ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଭନ୍ ଡେର୍ ଲେନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଭାରତ ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଅବସରରେ ଭାରତ ୟୁରୋପୀୟ ସଂଘ ବ୍ୟବସାୟିକ ବୈଠକର ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ପଶ୍ଚିମବଙ୍ଗ ପୁଲିସ୍ ଦ୍ୱାରା ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ସୁପ୍ରିମକୋର୍ଟ ଆଜି ସ୍ଥଗିତ ରଖିଛନ୍ତି। ରାଜନୈତିକ ପରାମର୍ଶଦାତା ଆଇପାକ୍ ସଂସ୍ଥା ଏବଂ ଏହାର ସହପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ କୋଲକାତା ସ୍ଥିତ ବାସଭବନ ପରିସରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଥିବା ତଲାସୀ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ପୁଲିସ୍ ପକ୍ଷରୁ ଏହି ଏଫ୍ଆଇଆର୍ ଦାଖଲ ହୋଇଥିଲା। ତଲାସୀ ସମୟରେ ପଶ୍ଚିମବଙ୍ଗ ପକ୍ଷରୁ ସୃଷ୍ଟ ବାଧା ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରି ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ବିପୁଲ ପାଞ୍ଚୋଲିଙ୍କ ଖଣ୍ଡପୀଠ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାର, କୋଲକାତା ପୁଲିସ କମିଶନର ଏବଂ ଅନ୍ୟ ପକ୍ଷଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି। 2 ସପ୍ତାହ ମଧ୍ୟରେ ସେମାନଙ୍କ ଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 3 ତାରିଖକୁ ଧାର୍ଯ୍ୟ ହୋଇଛି। ଯୋଜନାଗୁଡ଼ିକର ସମନ୍ୱୟ ମାଧ୍ୟମରେ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଦକ୍ଷତା ହାସଲ ଶୀର୍ଷକ ଏକ ରିପୋର୍ଟ ଆଜି ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଛି। ନୂଆଦିଲ୍ଲୀରେ ଆଜି ଆୟୋଗର କାର୍ଯ୍ୟନିର୍ବାହୀ ଅଧିକାରୀ ଭିଭିଆର୍ ସୁବ୍ରମଣ୍ୟମ୍ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକରେ ସରକାରୀ ସହାୟତାର ପ୍ରଭାବ ଏବଂ ଭବିଷ୍ୟତ ରୂପରେଖ ଏ ରିପୋର୍ଟରେ ସ୍ଥାନିତ ହୋଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ପାଇଁ କାର୍ଯ୍ୟକାରୀ ଯୋଜନା ଏବଂ ଏହାର କାର୍ଯ୍ୟାନ୍ୱୟନ ସ୍ଥିତି ଆଦି ଏହି ରିପୋର୍ଟରେ ସ୍ଥାନିତ ହୋଇଛି ବୋଲି ନୀତି ଆୟୋଗଙ୍କ ପକ୍ଷରୁ କୁହାଯାଇଛି। ରିପୋର୍ଟ ଉନ୍ମୋଚନ ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି, ଏମ୍ଏସ୍ଏମ୍ଇ ଯୋଜନାଗୁଡ଼ିକୁ ସମନ୍ୱିତ କରାଯାଇ ଏକୀକୃତ ପୋର୍ଟାଲ ପ୍ରସ୍ତୁତ କରିବା ପାଇଁ ଏହି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନର ସାମ୍ପ୍ରତିକ ପରିସ୍ଥିତିରେ ଆଲୋଚନା କରିବା ଲାଗି ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ଗତ ସପ୍ତାହେ ଧରି ସେଠାରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଏବଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରିପ୍ରେକ୍ଷୀରେ ବୃଦ୍ଧି ପାଉଥିବା ଉତ୍ତେଜନା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ଇରାନ ପକ୍ଷରୁ ଗତକାଲି ରାତିରେ ପ୍ରାୟ 5 ଘଣ୍ଟା ଧରି ବାୟୁ ସୀମାକୁ ସାମୟିକ ଭାବେ ବନ୍ଦ କରାଯିବା ପରିପ୍ରେକ୍ଷୀରେ ଜାତିସଂଘ ପକ୍ଷରୁ ଏହି ବୈଠକ ଡକାଯାଇଥିବା ଜଣାପଡ଼ିଛି। ଇରାନ ବାୟୁସୀମା ବନ୍ଦ ହେବା ଦ୍ୱାରା ଅନେକ ଅନ୍ତର୍ଜାତୀୟ ବିମାନ ସେବା ବାଧାପ୍ରାପ୍ତ ହେବା ସହ କେତେକ ଗତିପଥ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ତେବେ ଇରାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଆଜି ସକାଳୁ ପୁନଃ ଉନ୍ମୁକ୍ତ କରିଛନ୍ତି, ଫଳରେ ଘରୋଇ ଏବଂ ଆନ୍ତର୍ଜାତିକ ବିମାନ ସେବା ପୁନଃ କାର୍ଯ୍ୟକ୍ଷମ ହୋଇପାରିଛି। ଅନ୍ୟପକ୍ଷରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଇରାନରେ ଥିବା ଭାରତୀୟ ନାଗରିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ ଏବଂ ବ୍ୟବସାୟିକ ବ୍ୟକ୍ତି ଓ ପର୍ଯ୍ୟଟକ ଯଥାଶୀଘ୍ର ଇରାନ ଛାଡ଼ିବାକୁ ତେହେରାନ ସ୍ଥିତ ଭାରତୀୟ ଦୂତାବାସ ପରାମର୍ଶ ଦେଇଛନ୍ତି। ବାଣିଜ୍ୟିକ ବିମାନ ସମେତ ଯେକୌଣସି ଉପଲବ୍ଧ ପରିବହନ ମାଧ୍ୟମ ଦ୍ୱାରା ଇରାନରୁ ପ୍ରତ୍ୟାବର୍ତ୍ତନ କରିବାକୁ ଦୂତାବାସ ଭାରତୀୟଙ୍କୁ କହିଛି। ପ୍ରବାସନ ଜନିତ କାଗଜପତ୍ରକୁ ପାଖରେ ରଖିବାକୁ ଦୂତାବାସ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛି। ଦେଶରେ 15 ବର୍ଷ ଏବଂ ତାଠାରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରେ ସାମଗ୍ରିକ ଶ୍ରମଶକ୍ତି ହାର ଗତମାସରେ ବୃଦ୍ଧି ପାଇ 56.1% ହୋଇଛି। ପରିସଂଖ୍ୟାନ ଏବଂ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ମାସିକ ଶ୍ରମଶକ୍ତି ଓ ବେରୋଜଗାରୀ ତଥ୍ୟରୁ ଏହି ସୂଚନା ମିଳିଛି। ଗତବର୍ଷ ନଭେମ୍ବର ମାସରେ ଏହି ହାର 55.8% ରହିଥିଲା। ଏପରିକି ଗତମାସରେ ଏହି ବର୍ଗର ସାମଗ୍ରିକ ଶ୍ରମିକ ଜନସଂଖ୍ୟା ଅନୁପାତ ବର୍ଷର ସବୁଠାରୁ ଅଧିକ 53.4% ରହିଥିଲା। ଦେଶରେ ଏହି ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବେରୋଜଗାରୀ ହାର ପ୍ରାୟତଃ ସ୍ଥିର ରହିଥିବା ଏହି ତଥ୍ୟରେ କୁହାଯାଇଛି। ଗତ ନଭେମ୍ବର ମାସରେ ବେରୋଜଗାରୀ ହାର 4.7% ରେକର୍ଡ କରାଯାଇଥିବା ବେଳେ ଗତମାସରେ ଏହା 4.8% ରହିବ ବୋଲି ତଥ୍ୟରେ ଆକଳନ କରାଯାଇଛି। ଗ୍ରାମାଞ୍ଚଳ ବେରୋଜଗାରୀ ହାର 3.9% ସ୍ଥିର ରହିଥିବା କୁହାଯାଇଛି। ସାର୍ବଜନୀନ ପୋଷ୍ଟାଲ ସଂଘ UPU ଅନ୍ତର୍ଜାତୀୟ ପତ୍ରଲେଖା ପ୍ରତିଯୋଗିତା 2026ରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କଠାରୁ ଲେଖା ଆହ୍ୱାନ କରାଯାଇଛି। ଇଣ୍ଡିଆ ପୋଷ୍ଟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ଡିଜିଟାଲ ଦୁନିଆରେ ମାନବ ସଂଯୋଗ କାହିଁକି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଧାରିତ ବନ୍ଧୁଙ୍କ ପାଖକୁ ପତ୍ରଲେଖନ ଶୀର୍ଷକ ଲେଖା ଆହ୍ୱାନ କରାଯାଇଛି। ଯୋଗାଯୋଗ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 9-15 ବର୍ଷ ବୟସର ଛାତ୍ରଛାତ୍ରୀ ଇଂରାଜୀ କିମ୍ବା 8ମ ଅନୁସୂଚୀ ଆଧାରିତ ଯେକୌଣସି ଭାଷାରେ ଲେଖା ଦାଖଲ କରିପାରିବେ। ବିଦ୍ୟାଳୟଗୁଡ଼ିକ ମାଧ୍ୟମରେ ଆସନ୍ତା 20 ମାର୍ଚ୍ଚ 20 ତାରିଖ ସୁଦ୍ଧା ନିର୍ଦ୍ଧାରିତ ଆଞ୍ଚଳିକ ପୋଷ୍ଟାଲ କାର୍ଯ୍ୟାଳୟକୁ ଏହି ଲେଖାଗୁଡ଼ିକୁ ପଠାଇବାକୁ ଯୋଗାଯୋଗ ମନ୍ତ୍ରଣାଳୟ କହିଛି। ଆଞ୍ଚଳିକ ତଥା ଜାତୀୟ ସ୍ତରରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଇଣ୍ଡିଆନ୍ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଭାରତର ଲକ୍ଷ୍ୟ ସେନ୍ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଆଜି ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଶ୍ରୀ ସେନ୍ ଜାପାନ ପ୍ରତିପକ୍ଷ ନିଶିମୋତ କେନ୍ତାଙ୍କୁ 21-19, 21-10 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ମାଲବିକା ବଂଶଦ ଚୀନ ଖେଳାଳିଙ୍କଠାରୁ ପରାସ୍ତ ହେବା ପରେ ଭାରତର ଏହି ବର୍ଗରେ ଅଭିଯାନ ଶେଷ ହୋଇଛି। HS ପ୍ରଣୟ ଏବଂ କିଦାମ୍ବି ଶ୍ରୀକାନ୍ତ ପୁରୁଷ ଏକକ ବର୍ଗ ମ୍ୟାଚ୍ରେ ପରାସ୍ତ ହୋଇଛନ୍ତି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ ପ୍ରତିଯୋଗିତାରେ ଆଉ ଅଳ୍ପ ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ୟୁପି ୱାରିୟର୍ସ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ନଭି ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ ସ୍ପୋର୍ଟସ୍ ଏକାଡେମୀ ପଡ଼ିଆରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ୟୁପି ୱାରିୟର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାମାଜିକ ପରିବର୍ତ୍ତନକୁ ଗ୍ରହଣ କରିବା ସହିତ ସମାଜ ଓ ରାଷ୍ଟ୍ରର ମଙ୍ଗଳ ପାଇଁ ଜ୍ଞାନ ଆହରଣ କରିବା ଉପରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି। 77ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଓ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ପଶ୍ଚିମବଙ୍ଗ ପୁଲିସର ଏଫ୍ଆଇଆର୍କୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ। ଇରାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା ପାଇଁ ଆଜି ଅନୁଷ୍ଠିତ ହେବ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଏବଂ ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ଭାରତର ଲକ୍ଷ୍ୟ ସେନ୍। ସମ୍ବାଦ ଶେଷ ହେଲା।